ओम शांति ओम शांति। आज 23 नवंबर 2025। आज अव्यक्त महावाक्य पुनरावृत्ति तारीख 31 डिसेंबर 2007। मूल्य हेडिंग नूतन वर्षरे अखंड महादानी अखंड निर्विघ्न अखंड जोगी एवं सदा सफलता मूरत हुओ। नूतन वर्षरे अखंड महादानी अखंड निर्विघ्न अखंड जोगी एवं सदा सफलता मूरत हुओ। आज बाप दादा निज सम्मुखरे दुईटी सभा को देखुछन्ति। गोटिए हेला साकार रूपरे सम्मुखरे बसीथिबा पिलामानंकर सभा, द्वितीयरे दूररे बसीथिले मध्ये दिलरे अति निकटरे रहिथिबा पिलामानंकर सभा। तेबे दुईटी जाक सभार श्रेष्ठ आत्मामानंकर मस्तकरे आत्मा दीप चमकुछि। एहा केते सुंदर चमकुथिबा दृश्य अटे। एते सबु आत्मामाने एक संकल्प एवं एक रस स्थितिरे स्थित रहिबा सहित परमात्मा स्नेहरे लवलीन होई निजर एकाग्र बुद्धि द्वारा स्नेहरे मग्न रहिथिबा कारणरु केते प्रिय लागुछन्ति। तुम्हें मध्य आज विशेष करी नूतन वर्ष पालन करिबा पई एठारे पहुंचि जाइछ। बाप दादा मध्य समस्तंकर उमंग उत्साह को देखि चमकुथिबा आत्मा दीप को देखि हर्षित हेउछन्ति। तेबे आजिर दिनटि संगमर दिन अटे। गोटिए पुराणा वर्षर विदायर दिन एवं नूतन वर्षर अभिनंदन हेबाकु जाउछि। नूतन वर्ष अर्थात नुआ उमंग उत्साह सहित सुपरिवर्तनर उमंग मध्य रहिछि एवं निजकु सर्वप्राप्त हेउथिबार देखि आंतरिक उत्साह आसी जाउछि। दुनियार लोकमाने मध्य एही उत्सव पालन करुछन्ति। सेमानंक पाइं त गोटिए दिनर उत्सव, किन्तु तुमे भाग्यवान एवं गेल्हा पिलामानंक पाई संगम जुगर प्रत्येक दिन उत्सव। काहिंकि ना खुशीर उत्साह तुम भितरे अछि। दुनियार लोकमाने तो लिभि जाइथिबा दीपकु अर्थात पुरुणा दीपगुडिकु जड़ाई नूतन वर्ष पालन करुछन्ति, किन्तु बाप दादा एवं तुमे पिलामाने चारिआडर एते सबु जाग्रत दीपमानंक सहित नूतन वर्षर उत्सव पालन करिबा पई आसिछ। एसबु तो दुनियार प्रथा परंपरा को पालन करिबा पई निमित्त मात्र करुछ, किंतु तुमे समस्ते जाग्रत दीप ही अट। तेणु निजर चमकुथिबा दीप देखा जाउछि तो जहाकि अविनाशी दीप अटे। तेबे एही नूतन वर्षरे समस्ते निजर दिल भितरे सो प्रति एवं विश्वर आत्मामानंक प्रति कौनसी नूतन योजना प्रस्तुत करिछ कि? 12 बाजिबा परे तो नूतन वर्ष आरंभ होइजिव। तेणु एहि वर्षकु विशेष करी केउ रूपरे पालन करिव? जेपरि पुरुणा वर्ष विदाय नेबाकु जाउछि, सेहिपरि तुमे माने मध्य निजर पुरुणा संकल्प एवं पुरुणा संस्कारकु विदाय देवार संकल्प करिछ त तेबे पुरुणा वर्षकु विदाय देवा सहित तुमे माने मध्य निजर पुरुणा संकल्पकु विदाय देई नूतन उमंग उत्साह भरा संकल्प गुडिकु वास्तविक रूपरे कामरे करी देखाइब ना। तेणु चिंता कर निज भितरे केउ नवीनता आणिब, केउभळी भावरे नूतन उमंग उत्साहर तरंग विच्छुरित करिब एवं केउ विशेष संकल्पर प्रकम्पन विच्छुरित करिब सि भाविछ? काहेकि ना तुमे सबु ब्राह्मण माने सारा विश्वर आत्मामानक पई परिवर्तनर निमित्त आत्मा अट, ईश्वर मूलदुआ अट, पूर्वज अट एवं पूज्य मध्य अट। तेणु एही वर्ष निजर श्रेष्ठ मनोवृत्ति द्वारा केउ प्रकम्पन विच्छुरित करिब? जेपरि प्रकृति चतुर्दिगरे केबे गरमर केबे थंडार केबे बसंतर प्रकम्पन विच्छुरित करुछि, सेहिपरि तुमे प्रकृतिर मालिक प्रकृति जीत अथवा माने केउभळी प्रकम्पन वा तरंग विच्छुरित करिब जाहाद्वारा आत्मामानंकु अल्प समय पई हेउ हेउ पछके सुख शांतिर अनुभव हेबो। सेथिपई बाप दादा एहि संकेत देउछन्ति जे तुममानंकु जेउ सबु संपत्ति गुडिक प्राप्त होइछि सेगुडिकु सफल कर एवं सफलता स्वरूप हुओ। विशेष करी संगम जुगर समय रूपी संपत्ति केबे भी जेपरी व्यर्थरे न जाउ, व्यर्थरे जाउथिबा गोटिए सेकेंड को मध्य कार्यरे लगाओ। समय को सफल कर, प्रत्येक निश्वास को सफल कर, प्रत्येक संकल्प को सफल कर, प्रत्येक शक्ति को सफल कर एवं प्रत्येक गुण को सफल कर। एही वर्ष को सफलता मूरत हेबार विशेष वर्ष रूपरे पालन कर, काहेकि ना सफलता तुमर जन्मसिद्ध अधिकार अटे। सेही अधिकार को निजर कार्यरे लगाई सफलता मूरत हुओ, काहेकि ना वर्तमानर सफलता अनेक जन्म पर्यंत तुम साथीरे रहिब। तुमर समय को सफल करिवार प्रारब्ध रूपरे पूरा अधाकल्प तुमको सफलता रूपक फल प्राप्त हेबो। तेणु वर्तमानर समय को सफल करिवार प्रारब्ध ତୁମକୁ ପୁରା ଅଧାକଳ୍ପ ପ୍ରାପ୍ତ ହେଉଛି। ନିଶ୍ୱାସକୁ ସଫଳ କରିବା ଦ୍ୱାରା ଭବିଷ୍ୟତରେ ମଧ୍ୟ ଦେଖ, ତୁମେ ସମସ୍ତେ ସାରା ସମୟ ସୁସ୍ଥ ରହୁଛ, ରୋଗ ବୀମାରୀରୁ ମୁକ୍ତ ରହୁଛ। ସେଠାରେ ତ ଡାକ୍ତରମାନଙ୍କର ଡିପାର୍ଟମେଣ୍ଟ ହିଁ ନାହିଁ, କାହିଁକି ନା ଡାକ୍ତରମାନେ ସେଠାରେ କ'ଣ ହେବେ, ରାଜା ହୋଇଯିବେ, ବିଶ୍ୱର ମାଲିକ ହୋଇଯିବେ। ତେବେ ବର୍ତ୍ତମାନ ସମୟରେ ତୁମେମାନେ ନିଜର ନିଶ୍ୱାସକୁ ସଫଳ କରୁଛ, ତେଣୁ ସର୍ବ ଆତ୍ମାଙ୍କୁ ସୁସ୍ଥ ରହିବାର ପ୍ରାରବ୍ଧ ପ୍ରାପ୍ତ ହେଉଛି। ସେହିପରି ଜ୍ଞାନରୂପକ ସମ୍ପତ୍ତିକୁ ସଫଳ କରିବାର ଫଳସ୍ୱରୂପ ସ୍ୱର୍ଗ ଦୁନିଆରେ ତୁମେମାନେ ନିଜର ରାଜ୍ୟରେ ଏତେ ବୁଦ୍ଧିମାନ ଏବଂ ଶକ୍ତିଶାଳୀ ହୋଇଯାଉଛ, ଯାହାକି ସେଠାରେ କୌଣସି ମନ୍ତ୍ରୀଠାରୁ ରାୟ ନେବାର ଆବଶ୍ୟକତା ପଡ଼ୁନାହିଁ, ନିଜେ ହିଁ ବୁଦ୍ଧିମାନ ଏବଂ ଶକ୍ତିମାନ ହୋଇଅଛୁ। ଏଠାରେ ତୁମେମାନେ ଶକ୍ତିଗୁଡ଼ିକୁ ସଫଳ କରୁଛ, ଏହାର ପ୍ରାରବ୍ଧ ରୂପରେ ସେଠାରେ ବିଶେଷ କରି ଧର୍ମସତ୍ତା ଏବଂ ରାଜ୍ୟସତ୍ତା ଏହି ଦୁଇଟି ଯାକ ସତ୍ତାର ଶକ୍ତି ପ୍ରାପ୍ତ ହେଉଛି। ସେହିପରି ଗୁଣରୂପୀ ସମ୍ପତ୍ତିକୁ ମଧ୍ୟ ସଫଳ କରୁଛ, ତେଣୁ ତାର ପ୍ରାରବ୍ଧ ଦେବତା ପଦର ଅର୍ଥ ହେଉଛି ଦିବ୍ୟ ଗୁଣଧାରୀ ମନୁଷ୍ୟ, ଏବଂ ତା ସହିତ ଏବେ ଶେଷ ଜନ୍ମରେ ମଧ୍ୟ ତୁମମାନଙ୍କର ଜଡ଼ମୂର୍ତ୍ତିକୁ ପୂଜା କରୁଛନ୍ତି। ପୁଣି ମହିମା କ'ଣ କରୁଛନ୍ତି, ସର୍ବଗୁଣ ସମ୍ପନ୍ନ। ତେଣୁ ଏହି ସମୟର ସଫଳତାର ପ୍ରାରବ୍ଧ ସ୍ରୋତ ହିଁ ପ୍ରାପ୍ତ ହୋଇଯାଉଛି। ଏଥିପାଇଁ ଚେକ୍ କର ଯେ ସମ୍ପତ୍ତି ଗୁଡ଼ିକ ତ ମିଳିଯାଇଛି, ଏଥିରେ ସମ୍ପନ୍ନ ମଧ୍ୟ ହୋଇଯାଇଛ, କିନ୍ତୁ ସ୍ୱ ପ୍ରତି ହେଉ ବା ବିଶ୍ୱ ପ୍ରତି ହେଉ ତାକୁ କେତେ ସଫଳ କରିଛି। ଯଦି ପୁରୁଣା ବର୍ଷକୁ ବିଦାୟ ଦେଉଛ, ତେବେ ପୁରୁଣା ବର୍ଷରେ ଜମା କରିଥିବା ସମ୍ପତ୍ତି ଗୁଡ଼ିକୁ କେତେ ସଫଳ କରିଛ ନା ନାହିଁ, ଏହାକୁ ଚେକ୍ କରିବା ସହିତ ଆଗାମୀ ବର୍ଷରେ ଜମା କରିଥିବା ସମ୍ପତ୍ତି ଗୁଡ଼ିକୁ ବ୍ୟର୍ଥରେ ନଷ୍ଟ ନ କରି ନିଶ୍ଚିତ ରୂପରେ ସଫଳ କରିବାକୁ ହିଁ ହେବ। ଗୋଟିଏ ସେକେଣ୍ଡ ହେଉ ବା କୌଣସି ଗୋଟିଏ ସମ୍ପତ୍ତି ହେଉ ଯେପରି ବ୍ୟର୍ଥରେ ନ ଯାଏ। ପୂର୍ବରୁ ମଧ୍ୟ ଶୁଣାଇଛୁ ଯେ ସଙ୍ଗମ ଯୁଗର ଗୋଟିଏ ସେକେଣ୍ଡ ସେକେଣ୍ଡ ନୁହେଁ, ବର୍ଷକ ସହିତ ସମାନ ଅଟେ। ତେଣୁ ଏପରି ଭାବ ନାହିଁ ଯେ ଗୋଟିଏ ସେକେଣ୍ଡ ବା ଗୋଟିଏ ମିନିଟ୍ ହିଁ ତ ଯାଇଛି, କାହିଁକି ନା ବ୍ୟର୍ଥରେ ନଷ୍ଟ କରିବାକୁ ହିଁ ଅବହେଳା ପଣିଆ କୁହାଯାଉଛି। ତେବେ ତୁମମାନଙ୍କର ଲକ୍ଷ୍ୟ ହିଁ ହେଉଛି ବ୍ରହ୍ମା ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବା। ତେବେ ବ୍ରହ୍ମା ବାବା ତ ନିଜର ସର୍ବସମ୍ପତ୍ତିକୁ ଆଦି ସମୟଠାରୁ ଅନ୍ତିମ ଦିନ ପର୍ଯ୍ୟନ୍ତ ସଫଳ କରିଛନ୍ତି, ଯାହାର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ତୁମେମାନେ ଦେଖିଲ। ସମ୍ପୂର୍ଣ୍ଣ ଫରିସ୍ତା ହୋଇଗଲେ, ତୁମର ପ୍ରିୟ ଦାଦୀଙ୍କୁ ମଧ୍ୟ ଦେଖିଲ, ନିଜେ ମଧ୍ୟ ସଫଳ କରିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଫଳ କରିବା ପାଇଁ ପ୍ରେରଣା ଦେଉଥିଲେ। ତେଣୁ ଡ୍ରାମା ଅନୁସାରେ ବିଶେଷ କରି ବିଶ୍ୱ ସେବାର ଅଲୌକିକ ପାଠର ନିମିତ୍ତ ହୋଇଗଲେ। ତେଣୁ ଏହି ବର୍ଷ ଆସନ୍ତାକାଲିଠାରୁ ପ୍ରତ୍ୟେକ ଦିନ ନିଜର ଚାର୍ଟ ରଖ, ସଫଳ ଏବଂ ବ୍ୟର୍ଥ କ'ଣ ହେଲା, କେତେ ହେଲା। ଅମୃତବେଳାଠାରୁ ହିଁ ଦୃଢ଼ ସଂକଳ୍ପ କର ଯେ ସଫଳତା ମୋର ଜନ୍ମସିଦ୍ଧ ଅଧିକାର ଅଟେ, ସଫଳତା ମୋର ଗଳାର ହାର ଅଟେ, ଏବଂ ସଫଳତା ସ୍ୱରୂପ ହେବା ହିଁ ବାପ ସମାନ ହେବା। ବ୍ରହ୍ମା ବାବାଙ୍କ ସହିତ ସ୍ନେହ ଅଛି ନା? ତେବେ ବ୍ରହ୍ମା ବାବାଙ୍କର ସବୁଠାରୁ ଅଧିକ ସ୍ନେହ କାହା ସହିତ ଥିଲା ଜାଣିଛ? କାହା ସହିତ ଥିଲା? ମୁରଲୀ ସହିତ। ଶେଷ ଦିନ ପର୍ଯ୍ୟନ୍ତ ମଧ୍ୟ ମୁରଲୀର ପାଠ ବନ୍ଦ କରିନାହାନ୍ତି। ତେଣୁ ସମାନ ହେବା ପାଇଁ ଏହି କଥା ଚେକ୍ କର ଯେ ବ୍ରହ୍ମା ବାବାଙ୍କର ଯାହା ପ୍ରତି ସ୍ନେହ ଥିଲା, ତା ପ୍ରତି ମୋର ସ୍ନେହ ମଧ୍ୟ ସ୍ୱତଃ ଏବଂ ସହଜ ହେବା ଦରକାର। ଏହା ହିଁ ହେଉଛି ବ୍ରହ୍ମା ବାବାଙ୍କ ପ୍ରତି ସ୍ନେହର ପ୍ରମାଣ। ତେବେ ବ୍ରହ୍ମା ବାବାଙ୍କର ଆଉ କ'ଣ ବିଶେଷତା ଥିଲା? ସଦା ସର୍ବଦା ସଜାଗ ରହିବା, ଅବହେଳା ପଣିଆ ନୁହେଁ ସଜାଗ। ଶେଷ ଦିନରେ ମଧ୍ୟ କେତେ ସଜାଗ ରହି ନିଜର ସେବାର ପାଠକୁ ସମ୍ପନ୍ନ କରିଥିଲେ। ଶରୀର ଦୁର୍ବଳ ଥିଲେ ମଧ୍ୟ କିପରି ସଜାଗ ହୋଇ ବସିଥିଲେ, କୌଣସି ଆଧାର ନ ନେଇ ନଥିଲେ, ସଜାଗ ହୋଇ ବସିଥିଲେ ଏବଂ ପିଲାମାନଙ୍କୁ ସଜାଗ କରି ବିଦାୟ ନେଲେ। ତିନୋଟି କଥାର ମନ୍ତ୍ର ଦେଇଯାଇଥିଲେ, କ'ଣ ସମସ୍ତଙ୍କର ମନେ ଅଛି ତ? ତେଣୁ ଯେତେ ଯେତେ ସଜାଗ ରହିବ, ନିଜର ପିତାଙ୍କୁ ଅନୁକରଣ କରିବ, ସେହି ଅନୁସାରେ ଅବହେଳା ପଣିଆ ସମାପ୍ତ ହେବ। ତେବେ ଅବହେଳା ପଣିଆର ବିଶେଷ ଭାଷା ବାପଦାଦା ବହୁତ ଶୁଣୁଛନ୍ତି, ଜାଣିଛ ତ ସମସ୍ତେ? ଯଦି ତିନୋଟି ଯାକ ଶବ୍ଦକୁ ନିରାକାରୀ, ନିର୍ବିକାରୀ ଏବଂ ନିରହଙ୍କାରୀ ସଦାସର୍ବଦା ମନ ଭିତରେ ଅଭ୍ୟାସ କରିବା ସହିତ ଅନୁଭବ କରିଚାଲିବ, ତେବେ ସହଜରେ ଏବଂ ସ୍ୱତ ହିଁ ସମାନ ହୋଇଯିବ। ତେଣୁ ଗୋଟିଏ କଥା ହେଲା, ସଫଳ କର ଏବଂ ସଫଳତା ମୂରତ ହୁଅ। ବାପଦାଦା ପିଲାମାନଙ୍କର ବର୍ଷକର ଫଳାଫଳ ଦେଖିଛନ୍ତି, ଜାଣିଛ କ'ଣ ଦେଖିଛନ୍ତି? ମହାଦାନୀ ହୋଇଯାଇଛ, କିନ୍ତୁ ଅଖଣ୍ଡ ମହାଦାନୀ, ଅଖଣ୍ଡ ଯୋଗୀ, ଅଖଣ୍ଡ ନିର୍ବିଘ୍ନ, ଏହା ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ହେବ। କ'ଣ ଅଖଣ୍ଡ ହୋଇପାରିବ? ହୋଇପାରିବ? ପ୍ରଥମ ଧାଡ଼ିବାଲା କୁହ, ଅଖଣ୍ଡ ହୋଇପାରିବ? ଯଦି ହୋଇପାରିବ ତେବେ ହାତ ଉଠାଅ। କରିପାରିବ? ମଧୁବନ ନିବାସୀ ମଧ୍ୟ ହାତ ଉଠାଉଛନ୍ତି। ବାପଦାଦା ମଧୁବନ ନିବାସୀଙ୍କୁ ପ୍ରଥମେ ଦେଖୁଛନ୍ତି। ମଧୁବନ ସହିତ ସ୍ନେହ ଅଛି ଅଛି ନା? ଶାନ୍ତିବନ ହେଉ ବା ପାଣ୍ଡବଭବନ ହେଉ ବା ଯେଉଁମାନେ ବି ଦାଦୀଙ୍କର ସହଯୋଗୀ ପୂଜା ଅଛନ୍ତି, ବାପଦାଦା ସମସ୍ତଙ୍କୁ ଧ୍ୟାନର ସହିତ ଦେଖୁଛନ୍ତି। ଯଦି ଅଖଣ୍ଡ ସ୍ଥିତି ହୋଇଗଲା ତେବେ ସଂକଳ୍ପ ଦ୍ୱାରା ଶକ୍ତିର ପ୍ରକମ୍ପନ ଖେଳାଇବାର ସେବାରେ ସର୍ବଦା ବ୍ୟସ୍ତ ରୁହ। ବାଣୀ ଦ୍ୱାରା ଜ୍ଞାନର ସେବା ଏବଂ କର୍ମ ଦ୍ୱାରା ଗୁଣଦାନ ବା ଗୁଣର ସହଯୋଗ ଦେବାର ସେବା କର। ଆଜିକାଲି ଚାହେ ଅଜ୍ଞାନୀ ଆତ୍ମା ହୁଅନ୍ତୁ ଚାହେ ବ୍ରାହ୍ମଣ ଆତ୍ମା ହୁଅନ୍ତୁ ସମସ୍ତଙ୍କୁ ଗୁଣର ଦାନ ବା ଗୁଣର ସହଯୋଗ ଦେବା ଆବଶ୍ୟକ ଅଟେ। ଯଦି ନିଜେ ସହଜରେ ଏବଂ ସାଧାରଣ ରୂପରେ ଉଦାହରଣମୂରତ ହୋଇ ଦେଖାଇବ ତେବେ ଆପେ ଆପେ ଅନ୍ୟମାନଙ୍କୁ ତୁମର ଗୁଣମୂରତ ସ୍ଥିତିର ସହଯୋଗ ମିଳିଯିବ। ଆଜିକାଲି ତ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ସାମ୍ପୁଲ ଅର୍ଥାତ୍ ନମୁନା ଦେଖିବାକୁ ଚାହୁଁଛନ୍ତି, ଶୁଣିବାକୁ ଚାହୁଁନାହାନ୍ତି, ଦେଖିବାକୁ ଚାହୁଁଛନ୍ତି। ତୁମେମାନେ ପରସ୍ପରକୁ ମଧ୍ୟ କ'ଣ କହୁଛ, କିଏ ହେଲାଣି କି, ତା ଅର୍ଥ ପ୍ରତ୍ୟକ୍ଷ ରୂପରେ ଗୁଣମୂରତ ସ୍ଥିତି ଦେଖିବାକୁ ଚାହୁଁଛ। ତେବେ ନିଜର କର୍ମ ଦ୍ୱାରା ବିଶେଷ କରି ଗୁଣର ସହଯୋଗ ବା ଦାନ ଦେବାର ଆବଶ୍ୟକତା ରହିଛି। ଶୁଣିବାକୁ କେହି ବି ଚାହୁଁନାହାନ୍ତି, ସମସ୍ତେ ଦେଖିବାକୁ ଚାହୁଁଛନ୍ତି। ତେଣୁ ବର୍ତ୍ତମାନ ଏହି କଥା ବିଶେଷ ଭାବରେ ଧ୍ୟାନରେ ରଖିବାକୁ ହେବ ଯେ ବାଣୀ ଦ୍ୱାରା ଜ୍ଞାନ ଶୁଣାଇବାର ସେବା ତ କରିଆସୁଛ ଏବଂ ଆଗକୁ ମଧ୍ୟ କରିବ, ଛାଡ଼ିବାର ତ ନାହିଁ, କିନ୍ତୁ ଏବେ କର୍ମ ଦ୍ୱାରା ତଥା ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଶୁଦ୍ଧ ତରଙ୍ଗ ବିଚ୍ଛୁରିତ କର ଏବଂ ଶକ୍ତିଶାଳୀ କିରଣ ବିଚ୍ଛୁରିତ କର। କାରଣ ଶକ୍ତିଶାଳୀ କିରଣ ହେଉ ବା ପ୍ରକମ୍ପନ ହେଉ, ଦୂରରେ ରହି ମଧ୍ୟ ସବୁଆଡ଼େ ପହଞ୍ଚାଇ ପାରିବ। ନିଜର ଶୁଭ ଭାବନା ଶୁଭ କାମନା ଦ୍ୱାରା କୌଣସି ବି ଆତ୍ମାକୁ ସଂକଳ୍ପ ଶକ୍ତିର ସେବା ଆଧାରରେ ଶକ୍ତିଶାଳୀ ପ୍ରକମ୍ପନ ବା ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ ଦେଇପାରିବ। ତେଣୁ ଏହି ବର୍ଷ ଗୋଟିଏ ହେଲା ସଂକଳ୍ପ ଦ୍ୱାରା ଶକ୍ତିଗୁଡ଼ିକର ପ୍ରକମ୍ପନ ଶକ୍ତିଶାଳୀ କିରଣ ଦିଅ ଏବଂ କର୍ମ ଦ୍ୱାରା ବ୍ରାହ୍ମଣ ଆତ୍ମାମାନଙ୍କୁ ଗୁଣର ସହଯୋଗ ଦିଅ। ସଂକଳ୍ପ ଦ୍ୱାରା ଶକ୍ତି ବିଚ୍ଛୁରଣ କରିବାର ସହଯୋଗ, ପ୍ରକମ୍ପନ କରିବାର ସହଯୋଗ ଏବଂ କର୍ମ ଦ୍ୱାରା ବ୍ରାହ୍ମଣ ଆତ୍ମାମାନଙ୍କୁ ଗୁଣର ସହଯୋଗ ଦିଅ ତଥା ଅଜ୍ଞାନୀ ଆତ୍ମାମାନଙ୍କୁ ଗୁଣର ଦାନ ଦିଅ। ତେବେ ନୂତନ ବର୍ଷରେ ଉପହାର ମଧ୍ୟ ଦେଉଛ ନା, ତେଣୁ ଏହି ବର୍ଷ ନିଜେ ଗୁଣମୂରତ ହୋଇ ସମସ୍ତଙ୍କୁ ଦିବ୍ୟ ଗୁଣର ଉପହାର ଦିଅ। ଦିବ୍ୟ ଗୁଣ ରୂପୀ ଟୋଲି ଖୁଆଉଛ ନା, ଯେତେବେଳେ ପରସ୍ପର ମିଶୁଛ ସେତେବେଳେ ଟୋଲି ଖୁଆଉଛ ନା, ଟୋଲି ଖୁଆଇବା ଦ୍ୱାରା ଖୁସି ହୋଇଯାଆନ୍ତି ନା। କେହି କେହି ଜ୍ଞାନ ଛାଡ଼ି ଦେଇଥିବା ଆତ୍ମାମାନେ ମଧ୍ୟ ଟୋଲିକୁ ମନେ ପକାଉଛନ୍ତି, ଅନ୍ୟ ସବୁ କଥା ଭୁଲି ଯାଉଛନ୍ତି, କିନ୍ତୁ ଟୋଲି ମନେ ପଡୁଛି। ତେଣୁ ଏହି ବର୍ଷ କେଉଁ ଟୋଲି ଖୁଆଇବ, ଦିବ୍ୟ ଗୁଣର ଟୋଲି ଖୁଆଅ ଏବଂ ଦିବ୍ୟ ଗୁଣର ପିକନିକ୍ କର। କାହିଁକିନା ବାପ ସମାନ ହେବାର ସମୟ ପାଖେଇ ଆସୁଥିବା କାରଣରୁ ଏବଂ ଦାଦୀଙ୍କଠାରୁ ମିଳିଥିବା ଶିକ୍ଷା ଅନୁସାରେ ଅଚାନକ ଭାବରେ କେତେବେଳେ ବି ସମୟ ସମାପ୍ତ ହୋଇଯାଇପାରେ। ସେଥିପାଇଁ ବାପ ସମାନ ହେବାର ହେଉ ବା ଦାଦୀଙ୍କର ସ୍ନେହର ପ୍ରତିଦାନ ଦେବାର ହେଉ, ସଂକଳ୍ପ ଦ୍ୱାରା ଏବଂ କର୍ମ ଦ୍ୱାରା ସହଯୋଗୀ ହେବାର ଆବଶ୍ୟକତା ରହିଛି। ଏଥିରେ କିଏ କିପରି ବି ହୋଇଥାଉ, କିନ୍ତୁ ତୁମେ ଏପରି ଭାବ ନାହିଁ ଯେ ଇଏ ଯଦି ହେବ ତେବେ ମୁଁ ବି ହେବି। ଯଦି ନମ୍ବର ୱାନ୍ ହେବାକୁ ଚାହୁଁଛ ତେବେ ଏପରି କେବେ ବି ଭାବ ନାହିଁ ଯେ ଇଏ ହେଲେ ଯାଇ ମୁଁ ହେବି। ଏହାଦ୍ୱାରା ଯିଏ ପ୍ରଥମ ନମ୍ବର ହେବା କଥା ସେ ତ ହୋଇଯିବ, କିନ୍ତୁ ତୁମ ନମ୍ବର ପଛକୁ ଆସିଯିବ। କାରଣ ତୁମେ ଦ୍ୱିତୀୟ ନମ୍ବର ହେବାକୁ ଚାହୁଁଛ ନା ପ୍ରଥମ ନମ୍ବର ହେବାକୁ ଚାହୁଁଛ। ଏମିତି ତ ଯଦି କାହାକୁ କୁହାଯିବ ତୁମେ ଦ୍ୱିତୀୟ ନମ୍ବର ସ୍ଥାନ ଗ୍ରହଣ କର, ତେବେ ସେ ରାଜି ହେବ କି? ସମସ୍ତେ କହିବେ ମୋତେ ପ୍ରଥମ ନମ୍ବର ହେବାର ଅଛି, ସେଥିପାଇଁ ପ୍ରଥମ ନମ୍ବର ନିମିତ୍ତ ହେବାକୁ ପଡିବ। ତେଣୁ ତୁମେ ଅନ୍ୟକୁ କାହିଁକି ନିମିତ୍ତ କରୁଛ, ନିଜକୁ ନିମିତ୍ତ କର ନା। ବ୍ରହ୍ମା ବାବା କ'ଣ କହୁଥିଲେ, ସବୁ କଥାରେ ନିଜେ ପ୍ରଥମେ ନିମିତ୍ତ ହୋଇ ଅନ୍ୟମାନଙ୍କୁ ମଧ୍ୟ କରାଇଥିଲେ। ହେ ଅର୍ଜୁନ ହୋଇ ପାଠ କରୁଥିଲେ, ମୋତେ ନିମିତ୍ତ ହେବାର ଅଛି, ମୋତେ ହିଁ କରିବାର ଅଛି, ମୋତେ ଦେଖି ଅନ୍ୟମାନେ କରିବେ, ଅନ୍ୟମାନଙ୍କୁ ଦେଖି ମୁଁ କରିବି ତାହା ନୁହେଁ, ମୋତେ ଦେଖି ଅନ୍ୟମାନେ କରିବେ, ଏହା ବ୍ରହ୍ମା ବାବାଙ୍କର ପ୍ରଥମ ଧାରଣା ଥିଲା। ତେବେ ଶୁଣିଲ ତ କ'ଣ କରିବ, କେବଳ ସଫଳତା ମୂରତ ନୁହେଁ, ସଫଳ ସଫଳତା ମୂରତ ଅଖଣ୍ଡ ଦାନୀ, ଯାହାଦ୍ୱାରା ମାୟାକୁ ଆସିବାକୁ ସାହସ ହେବ ନାହିଁ। ଯଦି ଅଖଣ୍ଡ ମହାଦାନୀ ହୋଇଯିବ, ନିରନ୍ତର ସେବାଧାରୀ ହୋଇ ରହିବ, ସେବାରେ ହିଁ ବ୍ୟସ୍ତ ରହିବ, ମନବୁଦ୍ଧି ସେବାଧାରୀ ପାଲଟିଯିବ, ତେବେ ମାୟା କେଉଁଠି ଆସିବ? ତେଣୁ ଏହି ବର୍ଷରେ କ'ଣ ହେବାର ଅଛି, ସମସ୍ତଙ୍କର ଅନ୍ତରରୁ ଗୋଟିଏ ଶବ୍ଦ ବାହାରୁ ଯାହାକୁ ବାପଦାଦା ଚାହୁଁଛନ୍ତି ତାହା କ'ଣ? ସମସ୍ୟା ମୁକ୍ତ ଏବଂ ସମ୍ପୂର୍ଣ୍ଣ, ସମସ୍ୟାଠାରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣ ହେବାର ଅଛି। ଦୃଢ଼ ନିଶ୍ଚୟ ବୁଦ୍ଧି ହୋଇ ବିଜୟ ମାଳାରେ ନିକଟତମ ଦାନା ହେବାକୁ ପଡିବ। ଏହା ଠିକ୍ କଥା ନା? ହେବ ନା? କ'ଣ ମଧୁବନବାଲା ହେବ ତ? କୌଣସି ଅଭିଯୋଗ ଆସିବ ନାହିଁ ତ? କୌଣସି ପ୍ରକାରର ନୁହେଁ, ଯେଉଁମାନେ ସାହସ କରୁଛ ସେମାନେ ହାତ ଉଠାଅ। କୌଣସି ଅଭିଯୋଗ ଆସିବ ନାହିଁ ତ? ବା ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ଦେଖ, ନିଶ୍ଚୟର ପ୍ରତ୍ୟକ୍ଷ ପ୍ରମାଣ ହେଲା ଆତ୍ମିକ ନିଶା। ଯଦି ଆତ୍ମିକ ନିଶା ନାହିଁ ତେବେ ନିଶ୍ଚୟ ମଧ୍ୟ ନାହିଁ, ପୁରା ନିଶ୍ଚୟ ନାହିଁ, ଅଳ୍ପ ବହୁତ ଅଛି। ତେଣୁ ନିଶା ରଖିବା କିଛି ବଡ଼ କଥା ନୁହେଁ। କେତେ କଳ୍ପ ତୁମେମାନେ ବାପ ସମାନ ହୋଇଛ ମନେ ଅଛି, ଅଗଣିତ ଥର ହୋଇସାରିଛ, ତେଣୁ ଏହି ନିଶା ରଖ ଯେ ଆମେ ହିଁ ହୋଇଥିଲୁ, ଆମେ ହିଁ ଅଟୁ ଏବଂ ଆମେ ହିଁ ବାରମ୍ବାର ହେଉଥିବୁ। ଏହିଭଳି ନିଶା ସର୍ବଦା ପ୍ରତ୍ୟେକ କର୍ମରେ ଦେଖାଯାଉ। ଆମେ ହିଁ ହୋଇଥିଲୁ, ଆମେ ହିଁ ଅଟୁ ଏବଂ ଆମେ ହିଁ ବାରମ୍ବାର ହେଉଥିବୁ। ଏହିଭଳି ନିଶା ସଦା ସର୍ବଦା ପ୍ରତ୍ୟେକ କର୍ମରେ ଦେଖାଯାଉ, ସଂକଳ୍ପରେ ନୁହେଁ, ବାଣୀରେ ନୁହେଁ, କିନ୍ତୁ କର୍ମରେ ଦେଖାଯାଉ, ଅର୍ଥାତ୍ ଚାଲିଚଳନରେ ଏବଂ ଚେହେରାରେ ମଧ୍ୟ ଦେଖାଯାଉ। ଏବେ ହୋମୱାର୍କ ମିଳିଗଲା ନା? ଏବେ ଦେଖିବା ନମ୍ବର ୱାନ୍ ହେଉଛ, କ୍ରମାନ୍ୱୟରେ ରହୁଛ। ଆଚ୍ଛା, ବାପଦାଦାଙ୍କ ପାଖରେ କାର୍ଡ ଦ୍ୱାରା, ପତ୍ର ଦ୍ୱାରା, ଇମେଲ ଏବଂ କମ୍ପ୍ୟୁଟର ଦ୍ୱାରା ମଧ୍ୟ ବହୁତ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିଛି ଏବଂ ବାପଦାଦା ଦୂରରେ ବସିଥିବା ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ ସମସ୍ତଙ୍କୁ ନାମ ସହିତ ଏବଂ ବିଶେଷତା ସହିତ ସମ୍ମୁଖରେ ପ୍ରକଟ କରି ୟାଦ ପ୍ୟାର ଏବଂ ଆନ୍ତରିକ ଆଶୀର୍ବାଦ ଦେଉଛନ୍ତି। ବାପଦାଦା ଏକଥା ମଧ୍ୟ ଜାଣିଛନ୍ତି ଯେ ବାପଦାଦାଙ୍କ ପ୍ରତି ତ ସମସ୍ତଙ୍କର ସ୍ନେହ ରହିଛି ଏବଂ ବାପଦାଦା ସର୍ବଦା ଅମୃତ ବେଳାରେ ବିଶେଷ କରି ବ୍ରାହ୍ମଣ ଆତ୍ମାମାନଙ୍କୁ ୟାଦ ପ୍ୟାରର ପ୍ରତ୍ୟୁତ୍ତର ବିଶେଷ ଭାବରେ ଦେଉଛନ୍ତି। ସେଥିପାଇଁ କାର୍ଡ ଗୁଡ଼ିକ ମଧ୍ୟ ଭଲ ଭଲ ତିଆରି କରିଛନ୍ତି। ସେଗୁଡ଼ିକୁ ତ ଏଠାରେ ଷ୍ଟେଜ ଉପରେ ରଖାଯାଉଛି, କିନ୍ତୁ ପ୍ରଥମେ ବତନରେ ହିଁ ବାପଦାଦାଙ୍କ ପାଖରେ ପହଞ୍ଚି ଯାଉଛି। ଆଚ୍ଛା, ଚାରିଆଡ଼ର ଚମକୁଥିବା ଆତ୍ମାରୂପୀ ଦୀପମାନଙ୍କୁ, ସର୍ବଦା ସଫଳ କରୁଥିବା ସଫଳତା ସ୍ୱରୂପ ପିଲାମାନଙ୍କୁ, ସର୍ବଦା ଅଖଣ୍ଡ ମହାଦାନୀ, ଅଖଣ୍ଡ ନିର୍ବିଘ୍ନ, ଅଖଣ୍ଡ ଜ୍ଞାନ ଏବଂ ଯୋଗଯୁକ୍ତ, ସର୍ବଦା ଏକ ସମୟରେ ତିନୋଟି ସେବା କରୁଥିବା, ସଂକଳ୍ପର ପ୍ରକମ୍ପନ ଦ୍ୱାରା, ବାୟୁମଣ୍ଡଳ ଦ୍ୱାରା, ନିଜର ବାଣୀ ଦ୍ୱାରା, ଚାଲିଚଳନ ଏବଂ ଚେହେରା ଦ୍ୱାରା ଅର୍ଥାତ୍ କର୍ମ ଦ୍ୱାରା ତିନୋଟି ଯାକ ସେବା ଏକ ସମୟରେ ଯଦି ଏକାଠି ହେଉଥିବ, ତେବେ ଯାଇ ତୁମମାନଙ୍କର ପ୍ରଭାବ ଭଲ ଭଲ କହୁଥିବା ବାଲାଙ୍କ ଉପରେ ନୁହେଁ, କିନ୍ତୁ ଭଲ ହେବାକୁ ଚାହୁଁଥିବା ଆତ୍ମାମାନଙ୍କ ଉପରେ ପଡ଼ିବ। ତେଣୁ ଏହିଭଳି ଅନୁଭବୀ ମୁରତ ଦ୍ୱାରା ଅନୁଭବ କରାଉଥିବା ପିଲାମାନଙ୍କୁ ବାପଦାଦାଙ୍କର ନୂତନ ବର୍ଷ ପାଇଁ ପଦ୍ମା ପଦ୍ମ ଗୁଣା ୟାଦ ପ୍ୟାର ଆଶୀର୍ବାଦ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ପଦ୍ମା ପଦ୍ମ ଗୁଣା ୟାଦ ପ୍ୟାର ନମସ୍ତେ। ବାବାଙ୍କର ହୃଦୟ ରୂପୀ ସିଂହାସନ ସର୍ବଦା ବିଶ୍ୱର ସିଂହାସନର ଅଧିକାରୀ କରାଇଥାଏ। ସେଥିପାଇଁ ଚାରିଆଡ଼ର ପିଲାମାନଙ୍କୁ ଯେଉଁମାନେ ବି ସମ୍ମୁଖରେ ଅଛନ୍ତି ବା ଦୂରରେ ବସିଥିଲେ ମଧ୍ୟ ହୃଦୟ ସିଂହାସନ ଉପରେ ବସିଛନ୍ତି, ସମସ୍ତଙ୍କୁ ନାମ ଏବଂ ବିଶେଷତା ସହିତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସହିତ ନମସ୍ତେ 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 ବାବା। ଆଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଛିଡ଼ା ହୋଇଯାଅ, ହାତ ହଲାଓ। ଦେଖ, ଅଧା କ୍ଲାସ ତ ପ୍ରଥମ ଥର ଆସିବା ବାଲା ହିଁ ଅଛନ୍ତି, ପଛବାଲା ହାତ ହଲାଓ, ଟିଭିରେ ଦେଖାଯାଉଛି ବହୁତ ଅଛନ୍ତି। ଆଚ୍ଛା, ପ୍ରଥମ ଥର ଆସିବା ବାଲାଙ୍କୁ ବାପଦାଦାଙ୍କର ବହୁତ ବହୁତ ଆନ୍ତରିକ ଅଭିନନ୍ଦନ ମଧ୍ୟ ଏବଂ ଆନ୍ତରିକ ଶୁଭେଚ୍ଛା ମଧ୍ୟ। ତେବେ ଏଠାରେ ଉପସ୍ଥିତ ଥିବା ସବୁ ପିଲାମାନଙ୍କୁ ବାପଦାଦା ଅମର ଭବର ବରଦାନ ଦେଉଛନ୍ତି। ଆଜିର ବରଦାନ, ନିନ୍ଦୁକ ଆତ୍ମାକୁ ମଧ୍ୟ ଗୁଣର ମାଳା ପିନ୍ଧାଉଥିବା ଇଷ୍ଟଦେବ ମହାନ ଆତ୍ମା ହୁଅ। ନିନ୍ଦୁକ ଆତ୍ମାକୁ ମଧ୍ୟ ଗୁଣର ମାଳା ପିନ୍ଧାଉଥିବା ଇଷ୍ଟଦେବ ମହାନ ଆତ୍ମା ହୁଅ। ଯେପରି ଆଜିକାଲି ତୁମ ବିଶେଷ ଆତ୍ମାମାନଙ୍କୁ ସ୍ୱାଗତ କରିବା ସମୟରେ ଯଦି କେହି ତୁମ ଗଳାରେ ତୁଳ ଫୁଲହାର ପିନ୍ଧାଉଛନ୍ତି, ତେବେ ତୁମେମାନେ ତାକୁ ପିନ୍ଧାଇବା ବାଲାର ଗଳାରେ ପିନ୍ଧାଇ ଦେଉଛ, ଅର୍ଥାତ୍ ତାଙ୍କୁ ଫେରସ୍ତ କରିଦେଉଛ। ସେହିପରି ନିନ୍ଦା କରିବା ବାଲାକୁ ମଧ୍ୟ ତୁମେ ଗୁଣର ମାଳା ପିନ୍ଧାଅ, ତାହେଲେ ସେ ମଧ୍ୟ ଆପେ ଆପେ ତୁମକୁ ଗୁଣରୁ ବି ମାଳା ଫେରସ୍ତ କରିବ। କାହିଁକି ନା ନିନ୍ଦା କରିବା ବାଲାଙ୍କୁ ଗୁଣର ମାଳା ପିନ୍ଧାଇବା ଅର୍ଥ ଜନ୍ମ ଜନ୍ମ ପାଇଁ ଭକ୍ତ କରିଦେବା। ଏହିଭଳି ଦେବା ହିଁ ଅନେକ ଥର ପାଇଁ ନେବା ହୋଇଯିବ। ଏହି ବିଶେଷତା ହିଁ ତୁମକୁ ଇଷ୍ଟ ଦେବ ମହାନ ଆତ୍ମା କରିଦେବ। ଆଜିର ସ୍ଲୋଗାନ, ନିଜର ମନୋବୃତ୍ତିକୁ ଯଦି ସଦା ସର୍ବଦା ଶ୍ରେଷ୍ଠ ଏବଂ ଶକ୍ତିଶାଳୀ କରିବ, ତେବେ ଖରାପ କଥା ମଧ୍ୟ ଭଲ ହୋଇଯିବ। ନିଜର ମନୋବୃତ୍ତିକୁ ଯଦି ସର୍ବଦା ଶ୍ରେଷ୍ଠ ଏବଂ ଶକ୍ତିଶାଳୀ କରିବ, ତେବେ ଖରାପ କଥା ମଧ୍ୟ ଭଲ ହୋଇଯିବ। ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଆଜିର ପଏଣ୍ଟ, ଚାରିଆଡୁ କର୍ମଧନ୍ଦାର ଯେତେ ବି ଟଣାଭିଡ଼ା ଚାଲିଥାଉ, ବୁଦ୍ଧି ସେବା କାର୍ଯ୍ୟରେ ଅତ୍ୟଧିକ ବ୍ୟସ୍ତ ଥାଉ, ଏହିଭଳି ସମୟରେ ଅଶରୀରୀ ହେବାର ଅଭ୍ୟାସ କରି ଦେଖ। ଯଥାର୍ଥ ସେବା କେବେ ବି ବନ୍ଧନରେ ବାନ୍ଧି ନଥାଏ, କାହିଁକିନା ଯୋଗଯୁକ୍ତ ଯୁକ୍ତିଯୁକ୍ତ ସେବାଧାରୀ ସର୍ବଦା ସେବା କରୁଥିଲେ ମଧ୍ୟ ପରାମ ହିଁ ରହିଥାଏ। ଏମିତି ନୁହେଁ ଯେ ସେବା ଅଧିକ ଅଛି ସେଥିପାଇଁ ଅଶରୀରୀ ହୋଇପାରିବି ନାହିଁ, କିନ୍ତୁ ମନେ ରଖ, ସେବା ମୋର ନୁହେଁ, ବାବା ଦେଇଛନ୍ତି, ତେବେ ଯାଇ ନିର୍ବନ୍ଧନ ରହିପାରିବ। ओम शांति, ओम शांति, ओम शांति।